ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ କଟକ, ବ୍ରହ୍ମପୁର ଏବଂ ସମ୍ଭଲପୁରରେ ତିନୋଟି ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଭୁବନେଶ୍ୱରଠାରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଏନ୍ସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ୍ ଗୁରବୀରପାଲ ସିଂହଙ୍କ ମଧ୍ୟରେ ଏ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ା ବିମାନ ବନ୍ଦରରେ ଏନ୍ସିସି ଛାତ୍ରଛାତ୍ରୀଙ୍କୁ ବିମାନ ଉଡ଼ାଣ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପଭି ନିଆଯାଇଛି। ଓଡ଼ିଶାରେ ଏନ୍ସିସି କ୍ୟାଡେଟ୍ଙ୍କ ସଂଖ୍ୟା 90,000 ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ସହିତ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକରେ ଏନ୍ସିସି ଶାଖା ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିଭିଭୂମି ଏବଂ କ୍ରୀଡ଼ା ପ୍ରତିଭାର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱରଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି 4,124 କୋଟି ଟଙ୍କାର ବ୍ୟୟ ଅଟକଳରେ ରାଜ୍ୟର ସମସ୍ତ 314 ବ୍ଲକରେ ଷ୍ଟାଡିୟମ୍ ନିର୍ମାଣ କରାଯିବ।
ଓଡ଼ିଶାରେ ପ୍ରତିଭା ଚୟନ ଓ ପ୍ରତିଭାମାନଙ୍କୁ ବିକଶିତ କରିବାକୁ ହେଲେ ଆମେ ଆମର ଭିତ୍ତିଭୂମି ବ୍ୟବସ୍ଥାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପଡ଼ିବ। ଓଡ଼ିଶାରେ 314 ବ୍ଲକ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ 4,124 ଟଙ୍କାର ପ୍ରକଳ୍ପ କ୍ୟାବିନେଟ୍ ଅନୁମୋଦନ ଲାଭ କରିଛି, ଯେଉଁଟାକି ସର୍ବଭାରତୀୟ ସ୍ତରରେ ପ୍ରଥମ କରିକି ଏ ପ୍ରକାର କାର୍ଯ୍ୟକ୍ରମ ଏକା ସାଙ୍ଗରେ ହେଉଛି।
ଓଡ଼ିଶାରେ ରେଳପଥ ବିକାଶ ନେଇ ସଂସଦର ଉଭୟ ଗୃହରେ ଗତକାଲି ଦାବି ଉପସ୍ଥାପନ କରାଯାଇଛି। ରାଜ୍ୟସଭାରେ ସଦସ୍ୟ ସୁଜିତ କୁମାର 4 ନୂତନ ରେଳପଥ ନିର୍ମାଣ ଲାଗି ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ତଥା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ରେଳକ୍ଷେତ୍ରର ବିକାଶ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ସେହିପରି ଲୋକସଭାରେ ସଦସ୍ୟ ସପ୍ତଗିରି ଉଲାକା ଗୁଣୁପୁର ଥେରିୱାଲି ନୂତନ ରେଳପଥକୁ ଜନବସତି ଅଞ୍ଚଳ ଦେଇ ନିର୍ମାଣ କରିବାକୁ ଦାବି କରିଛନ୍ତି। ରାଜ୍ୟରେ ଟେଲିମେଡିସିନ୍ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ୱସ୍ତି ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଟେଲିମେଡିସିନ୍ ଏବଂ ଇ ସଞ୍ଜୀବନୀ ପ୍ଲାଟଫର୍ମକୁ ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳକୁ ସମ୍ପ୍ରସାରଣ କରିବା ନେଇ ନିଷ୍ପତ୍ତି ନିଆଯାଇଛି। କର୍କଟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି। ଟେଲିମେଡିସିନ୍ ସେବା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଜାତୀୟ ମହିଳା କମିଶନର ଅଧ୍ୟକ୍ଷ ବିଜୟା ରାହତକରଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱରର ଏକାମ୍ର ହଲ୍ରେ ଏକ ଜନଶୁଣାଣି ଅନୁଷ୍ଠିତ ହେବ। ତୃଣମୂଳ ସ୍ତରରେ ମହିଳାଙ୍କ ସମସ୍ୟାର ସମାଧାନ ଲକ୍ଷ୍ୟରେ ଜାତୀୟ ମହିଳା କମିଶନଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଅଭିଯୋଗ ଏହି ଶିବିରରେ ଉପସ୍ଥାପନ କରିପାରିବେ। ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା 98 ଅତିକ୍ରମ କରିଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ନିକଟରେ ଅର୍ଥରାଶି ପହଞ୍ଚାଇବାରେ ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ ଏନ୍ପିସିଆଇ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆଡ୍ମିଟ୍ କାର୍ଡ ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ ହୋଇଛି। ବୋର୍ଡ ୱେବ୍ସାଇଟ୍ www.bscodisha.ac.in ପରୀକ୍ଷାର୍ଥୀ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା, ମଧ୍ୟମା ଏବଂ ପତ୍ର ବିନିମୟ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ ମଧ୍ୟ ଏହି ୱେବ୍ସାଇଟ୍ରେ ଉପଲବ୍ଧ ହେଉଛି ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆସନ୍ତା 21 ଆରମ୍ଭ ହେଉଛି। ଢେଙ୍କାନାଳ ଜିଲ୍ଲା ଜୋରନ୍ଦାଠାରେ ଆଜିଠାରୁ ମାଘ ମେଳା ଆରମ୍ଭ ହେଉଛି। 3 ଧରି ଅନୁଷ୍ଠିତ ହେଉଥିବା ଏହି ମେଳାରେ ମହିମା ଧର୍ମାବଲମ୍ବୀ, ସାଧୁ ସନ୍ନ୍ୟାସୀ ଏବଂ ଶ୍ରଦ୍ଧାଳୁଙ୍କର ସମାଗମ ହେବ। ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଏବଂ ଆସାମ ଅଞ୍ଚଳରୁ ବହୁ ସଂଖ୍ୟାରେ ମହିମା ଧର୍ମାବଲମ୍ବୀ ମେଳାରେ ଅଂଶଗ୍ରହଣ କରୁଛନ୍ତି। 50 ମଣ୍ଡପକୁ ନେଇ ଏକ ପଲ୍ଲିଶ୍ରୀ ମେଳା ଖୋଲିଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ଗତକାଲି 1 ସ୍ୱର୍ଣ୍ଣ ଏବଂ 2 ରୌପ୍ୟ ପଦକ ହାସଲ କରିଛି। ମଡର୍ଣ୍ଣ ପେଣ୍ଟାଥଲନ୍ ବାଇଥିଲ୍ ଇଭେଣ୍ଟରେ ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରଣବ ଦାସ ରୌପ୍ୟ ପଦକ ହାସଲ କରିଥିବା ବେଳେ ଦଳଗତ ବର୍ଗରେ ମଧ୍ୟ ଓଡ଼ିଶା ରୌପ୍ୟ ପଦକ ପାଇଛି। ଏହାକୁ ମିଶାଇ 9 ସ୍ୱର୍ଣ୍ଣପଦକ ସହ ଓଡ଼ିଶା ଏପର୍ଯ୍ୟନ୍ତ 33 ପଦକ ହାସଲ କରିଛି। ଭଦ୍ରକ ଜିଲ୍ଲା ଧାମନଗରଠାରେ ଶୀତ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଗତକାଲିଠାରୁ ଆରମ୍ଭ ହୋଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଲୋକକଳା, ଭାସ୍କର୍ଯ୍ୟ, ଐତିହ୍ୟ ଏବଂ ପରମ୍ପରାକୁ ବଜାୟ ରଖିବାରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଏବଂ ପଞ୍ଚାୟତରାଜ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି ମହୋତ୍ସବ ଆସନ୍ତା 14 ପର୍ଯ୍ୟନ୍ତ ଚାଲିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।